ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇଦିନିଆ ଶ୍ରୀନଗର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରିବେ। 66 ବର୍ଷ ବୟସରେ ପଦାର୍ପଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ବିଷାକ୍ତ ମଦ ପିଇ 35 ମୃତ, 100ରୁ ଅଧିକ ଆହତ। ଓଡ଼ିଶା ବିଧାନସଭାର ବାଚସ୍କତି ଭାବେ ଦାୟିତ୍ୱ ଗ୍ରହଣ କଲେ ସୁରମା ପାଢ଼ୀ। ଏବଂ ଆଇସିସି କ୍ରିକେଟ୍ ବିଶ୍ୱକପ୍ର ସୁପର 8ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କଲା ଇଂଲଣ୍ଡ। ଆଜି ରାତି 8ଟାରେ ଭାରତ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଦୁଇଦିନିଆ ଗସ୍ତରେ ଯାଇ ଶ୍ରୀନଗରରେ ପହଞ୍ଚବେ। ଏହି ଗସ୍ତ କାଳରେ ଶ୍ରୀ ମୋଦି ଜମ୍ମୁ କାଶ୍ମୀର ଗସ୍ତ କରିବା ସହ ଶ୍ରୀନଗରରେ ଆସନ୍ତାକାଲି ଆୟୋଜିତ ହେବାକୁ ଥିବା 10ମ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ଉପସ୍ଥିତ ରହିବେ। ତୃତୀୟ ଥର ଲାଗି ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀର ଗସ୍ତ କରୁଛନ୍ତି। ଅନ୍ୟପକ୍ଷରେ 35 ବର୍ଷ ପରେ ଚଳିତ ଲୋକସଭା ନିର୍ବାଚନରେ ଜମ୍ମୁ କାଶ୍ମୀରରେ ମତଦାନ ପ୍ରତିଶତ ବୃଦ୍ଧି ପାଇଥିବାରୁ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଆସନ୍ତାକାଲି ହେବାକୁ ଥିବା ଯୋଗ ଦିବସ କାର୍ଯ୍ୟକ୍ରମରେ ପ୍ରାୟ 7,000 ଲୋକ ଯୋଗଦେବେ ବୋଲି ଜଣାପଡ଼ିଛି। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 66 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜରେ 1958 ମସିହା ଜୁନ୍ 20 ତାରିଖରେ ଜନ୍ମଗ୍ରହଣ କରିଥିଲେ। ଏବେ ସେ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଉଛନ୍ତି। ଆଜି ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀସ୍ଥିତ ଜଗନ୍ନାଥ ମନ୍ଦିରରେ ସେ ପୂଜାର୍ଚ୍ଚନା କରିଛନ୍ତି। ସେ ସାମାଜିକ ଗଣମାଧ୍ୟମ ଜରିଆରେ ଦେଶବାସୀଙ୍କ କଲ୍ୟାଣ ଓ ଭାରତର ବିକାଶ କାମନା କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଏବଂ ତାଙ୍କ ପତ୍ନୀ ଡାକ୍ତର ସୁଦେଶ ଧଙ୍କଡ଼ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଜନସେବା କ୍ଷେତ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନକୁ ସ୍କରଣ କରିଛନ୍ତି। ସେ ରାଷ୍ଟ୍ରପତିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦେଶ ପ୍ରତି ରାଷ୍ଟ୍ରପତି ମୁର୍ମୁଙ୍କ ସେବା ଓ ସମର୍ପଣ ଭାବନା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ଅଟେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଗରିବ ଏବଂ ଅବହେଳିତ ବର୍ଗର ଲୋକମାନଙ୍କ ପ୍ରତି ତାଙ୍କ ସେବା ଭାବନା ଏକ ସଶକ୍ତ ମାର୍ଗଦର୍ଶକ ଭଳି କାର୍ଯ୍ୟ କରିଛି। ରାଷ୍ଟ୍ରପତି ମୁର୍ମୁଙ୍କ ଜୀବନଯାତ୍ରା କୋଟି କୋଟି ଲୋକଙ୍କ ପାଇଁ ଆଶାର କିରଣ ସାଜିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତାମିଲନାଡୁରେ ବିଷାକ୍ତ ମଦ ପିଇ 35 ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ 100ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍କିଟାଲରେ ଚିକିହିତ ହେଉଛନ୍ତି। ମଦ ମୃତ୍ୟୁ ଘଟଣାରେ ତାମିଲନାଡୁ ସରକାର ମୃତକଙ୍କ ପରିବାର ପିଛା 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଗୁରୁତର ଅବସ୍ଥାରେ ଚିକିହିତ ହେଉଥିବା ପୀଡ଼ିତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ବେଆଇନ ଭାବେ ମଦ ବିକ୍ରି କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାର ତଦନ୍ତ ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା ସେ କହିଛନ୍ତି। ଗୁରୁତରମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ ଆସନ୍ତାକାଲି ପାଳିତ ହେବ। ଏହା ପୂର୍ବରୁ ଆମେରିକାରେ ଥିବା ଭାରତୀୟ ଦୂତାବାସ ୱାଶିଂଟନ୍ରେ ଏକ ଯୋଗ ଶିବିରର ଆୟୋଜନ କରିଛି। ଯୋଗକୁ ବିଶ୍ୱସ୍ତରରେ ପହଞ୍ଚାଇବା ଏବଂ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଏହା ପାଳିତ ହେଉଥିବା ଦୂତାବାସର ଉପାୟୁକ୍ତ ସୁପ୍ରିୟା ରଙ୍ଗନାଥନ୍ କହିଛନ୍ତି। ସେ କହିଛନ୍ତି, ଭାରତରେ ଯୋଗର ପ୍ରାଚୀନ ପଦ୍ଧତି ଆରମ୍ଭ ହୋଇଥିଲା ଏବଂ ଏହା ଭାରତକୁ ସାରା ବିଶ୍ୱରେ ଏକ ନୂଆ ପରିଚୟ ଦେଇଥିଲା। ଏହାକୁ ଏବେ ବିଶ୍ୱର କୋଟି କୋଟି ଲୋକ ଆପଣାଇଛନ୍ତି। ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବାର୍ତ୍ତା ରହିଛି, ନିଜ ସହ ସମାଜ ପାଇଁ ଯୋଗ। ଆସନ୍ତାକାଲି 10ମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବାଂଲାଦେଶରେ ଭାରତୀୟ ଦୂତାବାସ ପକ୍ଷରୁ ଢାକାସ୍ଥିତ ମିରପୁର ଇଣ୍ଡୋର ଷ୍ଟାଡିୟମରେ ଯୋଗ ଦିବସ ପାଳନ କରାଯିବ। ବାଂଲାଦେଶ ଯୋଗ ମହାସଂଘ ସହ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାର ମୁଖ୍ୟ କାର୍ଯ୍ୟକ୍ରମରେ ବାଂଲାଦେଶ ଯୋଗ ମହାସଂଘ ବ୍ୟତୀତ କ୍ୱାଣ୍ଟମ୍ ଫାଉଣ୍ଡେସନ, ଜୟାସନ ଯୋଗ, ବାଂଲାଦେଶ ଯୋଗ ସଂଘ ଏବଂ ଆଇଟିଇସି ଯୋଗ ଆଲୁମିନି ଆସୋସିଏସନ୍ ଭାଗ ନେବ। କାର୍ଯ୍ୟକ୍ରମରେ କେତେକ ଶିକ୍ଷାନୁଷ୍ଠାନ ମଧ୍ୟ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ବାଂଲାଦେଶରେ ନିଯୁକ୍ତ ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହିତ ଢାକା, ଚଟୋଗ୍ରାମ, ରାଜସାହୀ, ଖୁଲନା, ସିଲହଟ ଏବଂ ଅନ୍ୟ କେତେକ ସହରରେ ଆସନ୍ତାକାଲି ଯୋଗ ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ବାଂଲାଦେଶରେ ଯୁବବର୍ଗ ଅଧିକ ମାତ୍ରାରେ ଯୋଗ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ୟୁନାଇଟେଡ୍ ଆରବ ଏମିରେଟ୍ସ ପକ୍ଷରୁ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେଠାରେ ମହିଳା ସଶକ୍ତିକରଣରେ ଯୋଗ ଶୀର୍ଷକ ବିଷୟକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହି କାର୍ଯ୍ୟକ୍ରମରେ ସେଠାରେ ବସବାସ କରୁଥିବା ହଜାର ହଜାର ସଂଖ୍ୟାରେ ବିଦେଶୀ ନାଗରିକ ମଧ୍ୟ ଭାଗ ନେବେ। ଦୁବାଇସ୍ଥିତ ଭାରତୀୟ ମିଶନ ପକ୍ଷରୁ ପାଖାପାଖି 4000 ଲୋକଙ୍କ ନିମନ୍ତେ ଯୋଗ ଅଧିବେଶନ ଲାଗି ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଏକତା ସାର୍ଜା ପକ୍ଷରୁ ଯୋଗ ଦିବସରେ 5000 ଅଂଶଗ୍ରହଣକାରୀଙ୍କ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।
ଶୀଘ୍ର ଦେଶରୁ ଦୂରେଇ ଯିବ ଶପଥ ନେଇଛି ଭାରତ ସରକାର ଏଇ ରୋଗର ବିନାଶ ହବ ଆମେ ବି ପରୀକ୍ଷା କରି ନିଜ କର୍ତ୍ତବ୍ୟ ପାଳନ କରିବା।
ସିକିଲ୍ ସେଲ୍ ରୋଗ ଏକ ବଂଶାନୁକ୍ରମିକ ରୋଗ ଅଟେ। ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ତୀବ୍ର ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠି ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇଥାଇପାରେ। ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏହାକୁ ସମାପ୍ତ କରିବା ପାଇଁ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଜି ହିଁ ନିଜର ନିକଟତମ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟରକୁ ଯାଇ ପରୀକ୍ଷା କରାଇ ନିଅନ୍ତୁ।
ସପ୍ତଦଶ ଓଡ଼ିଶା ବିଧାନସଭାର ବାଚସ୍କତି ଭାବେ ସୁରମା ପାଢ଼ୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ପଦବୀ ପାଇଁ ସୁରମା ପାଢ଼ୀଙ୍କ ନାମ ପ୍ରସ୍ତାବ ସଂକ୍ରାନ୍ତ ମୋସନ ଗୃହରେ ଆଗତ କରିଥିଲେ। ଏହି ପ୍ରସ୍ତାବକୁ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ସମର୍ଥନ ଜଣାଇଥିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ସର୍ବସମ୍ମତିକ୍ରମେ ବାଚସ୍କତି ଭାବେ ନିର୍ବାଚିତ ହେବା ପରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଶ୍ରୀମତୀ ପାଢ଼ୀଙ୍କୁ ବାଚସ୍କତି ଆସନ ନିକଟକୁ ପାଛୋଟି ନେଇଥିଲେ। ନିଟ୍ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷା ଆୟୋଜନରେ ହୋଇଥିବା ଅନିୟମିତତା ଅଭିଯୋଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବିହାର ପୁଲିସ୍ର ଆର୍ଥିକ ଅପରାଧ ଶାଖାଠାରୁ ବିସ୍ତୃତ ରିପୋର୍ଟ ମାଗିଛି। ମନ୍ତ୍ରଣାଳୟ କହିଛି ଗ୍ରେସ୍ ମାର୍କ ସମ୍ବନ୍ଧୀୟ ମାମଲାର ସମାଧାନ ହୋଇସାରିଛି। ପରୀକ୍ଷା ଅନିୟମିତତାରେ ସାମିଲ ଥିବା ବ୍ୟକ୍ତି ବା ସଂଗଠନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରଣାଳୟ କହିଛି। ଇରାନ୍ର ସୁରକ୍ଷା ବଳ ଇରାନ୍ ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ଼ସ୍ କୋର୍କୁ କାନାଡ଼ା ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। କାନାଡ଼ାର ସାଧାରଣ ସୁରକ୍ଷା ମନ୍ତ୍ରୀ ଡୋମିନିକ୍ ଲେବ୍ଲାଙ୍ଗ୍ କହିଛନ୍ତି ତାଙ୍କ ଦେଶ ଇରାନ୍ର ଏହି ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା କରିବା ଲାଗି ଚେଷ୍ଟା କରିବ। ଏହି ଘୋଷଣା ପରେ କାନାଡ଼ାରେ ସମ୍ପୃକ୍ତ ଆତଙ୍କବାଦୀ ସଂଗଠନର ସଦସ୍ୟମାନଙ୍କ ସହ ଇରାନ୍ର ଅଧିକାରୀମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି। ତାମିଲନାଡୁ ବିଧାନସଭାର ଅଧିବେଶନ ଆଜି ଚେନ୍ନାଇରେ ଆରମ୍ଭ ହୋଇଛି। ଦିବଂଗତ ସଦସ୍ୟମାନଙ୍କୁ ବିଧାନସଭାରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଆଜି ଦିନକ ପାଇଁ ଗୃହ କାର୍ଯ୍ୟକୁ ମୁଲତବୀ ରଖାଯାଇଛି। ବିଧାନସଭା ବାଚସ୍କତି ଅପ୍ପାବୁ ଶୋକବାର୍ତ୍ତା ପଠନ କରିବା ପରେ ସମସ୍ତ ସଦସ୍ୟ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅଧିବେଶନ ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ଚାଲିବ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଶ୍ରୀଲଙ୍କାକୁ ସରକାରୀ ଗସ୍ତରେ ଯାଇ କଲମ୍ବୋରେ ପହଞ୍ଚିଛନ୍ତି। ଏହି ଗସ୍ତ କାଳରେ ଡକ୍ଟର ଜୟଶଙ୍କର ଶ୍ରୀଲଙ୍କାର ନେତାମାନଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ପରେ ଏହା ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ। ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ର ସୁପର 8 ଗ୍ରୁପ୍ 2 ପର୍ଯ୍ୟାୟରେ ଆଜି ଇଂଲଣ୍ଡ ଆୟୋଜକ ୱେଷ୍ଟଇଣ୍ଡିଜ୍କୁ 8 ୱିକେଟ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 180 ରନ୍ କରିଥିଲା। ଏହାର ଜବାବରେ ଇଂଲଣ୍ଡ ମାତ୍ର 17 ଓଭର 3 ବଲ୍ରେ 2 ୱିକେଟ୍ ବିନିମୟରେ 181 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଫିଲିପ୍ ସ୍ଲାଟ୍ ସର୍ବାଧିକ 87 ରନ୍ ସ୍କୋର କରିଥିବାବେଳେ ତାଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଆମେରିକାକୁ 18 ରନ୍ରେ ପରାସ୍ତ କରିଛି। ଆଜି ଭାରତୀୟ ସମୟ ରାତି 8ଟାରେ ଗ୍ରୁପ୍ 1 ଅନ୍ତର୍ଗତ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁଇଦିନିଆ ଶ୍ରୀନଗର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରିବେ। 66 ବର୍ଷ ବୟସରେ ପଦାର୍ପଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ବିଷାକ୍ତ ମଦ ପିଇ 35 ମୃତ, 100ରୁ ଅଧିକ ଆହତ। ଓଡ଼ିଶା ବିଧାନସଭାର ବାଚସ୍କତି ଭାବେ ଦାୟିତ୍ୱ ଗ୍ରହଣ କଲେ ସୁରମା ପାଢ଼ୀ। ଏବଂ ଆଇସିସି କ୍ରିକେଟ୍ ବିଶ୍ୱକପ୍ର ସୁପର 8ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କଲା ଇଂଲଣ୍ଡ। ଆଜି ରାତି 8ଟାରେ ଭାରତ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।